ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ 4 ଲୋକସଭା ନିର୍ବାଚନ ପାଇଁ 38 ଜଣ ଏବଂ 28 ବିଧାନସଭା ଆସନ ପାଇଁ 266 ଜଣଙ୍କ ପ୍ରାର୍ଥୀପତ୍ର କାୟମ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ଓଡ଼ିଶାରେ କରିବେ ନିର୍ବାଚନୀ ସଭା। ଓଡ଼ିଆ ସିନେମାକୁ ଆଜି ପୁରିଲା 88 ବର୍ଷ। ପ୍ରାଣୀମାନଙ୍କୁ ସହାନୁଭୂତିମୂଳକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ 41.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଗତକାଲି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 4 ଲୋକସଭା ଆସନରେ ମୋଟ 38 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଏଥିରୁ କୋରାପୁଟ ଲୋକସଭା ଆସନରେ ସର୍ବାଧିକ 12 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବ୍ରହ୍ମପୁର ଓ କଳାହାଣ୍ଡି ଲୋକସଭା ଆସନରେ 11 ଜଣ ଲେଖାଏଁ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର, ନବରଙ୍ଗପୁରରେ 4 ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିଭଳି 28 ବିଧାନସଭା ଆସନରେ 266 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ବ୍ରହ୍ମପୁରରେ ସର୍ବାଧିକ 20 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଡାବୁଗାଁରେ ସର୍ବନିମ୍ନ 3 ଜଣ ଲେଖାଏଁ ପ୍ରାର୍ଥୀ ଅଛନ୍ତି। ଆସନ୍ତା 29 ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏହି 4 ଲୋକସଭା କ୍ଷେତ୍ର ଏବଂ 28 ବିଧାନସଭା କ୍ଷେତ୍ରରେ ଆସନ୍ତା ମଇ ମାସ 13 ଅନୁଷ୍ଠିତ ହେବ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା 29 ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ। ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ତା'ର ପରିସର ଅଧୀନରେ ଆସୁଥିବା ବିଧାନସଭା ଆସନଗୁଡ଼ିକ ପାଇଁ ମଇ ମାସ 25 ଭୋଟ୍ ନିଆଯିବ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। 5 ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ସହିତ ଏହାର ପରିସର ମଧ୍ୟରେ 35 ବିଧାନସଭା ଆସନ ପାଇଁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ମଇ ମାସ 20 ଏହି 5 ଲୋକସଭା ଓ 35 ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ। ଆସନ୍ତା ମଇ ମାସ 3 ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ମଇ ମାସ 4 ନାମାଙ୍କନ ପତ୍ର ଯାଞ୍ଚ ଏବଂ 6 ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି 5 ଲୋକସଭା କ୍ଷେତ୍ର ଅଧୀନରେ ମୋଟ 79,62,148 ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 40,30,283 ଜଣ ଏବଂ ମହିଳା ଭୋଟରଙ୍କ ସଂଖ୍ୟା 39,31,015 ଜଣ ଅଛନ୍ତି। ଏହି ତାଲିକାରେ 850 ଜଣ ତୃତୀୟଲିଙ୍ଗୀ ଭୋଟର ଥିବା ଜଣାପଡ଼ିଛି। ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା 3 ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ବିଜେଡି ଅଦ୍ୟାବଧି କେତେକ ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ଭାରତୀୟ ଜନତା ପାର୍ଟି 15 ଆସନ ପାଇଁ ପ୍ରାର୍ଥୀଙ୍କର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରିନାହିଁ। ସେହିଭଳି କଂଗ୍ରେସ 8 ଏବଂ ବିଜୁ ଜନତା ଦଳ 6 ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ବାକି ରହିଛି। ସୂଚନାଯୋଗ୍ୟ, ଏହି 3 ପ୍ରମୁଖ ଦଳ ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ 9 ଲୋକସଭା ଏବଂ 63 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଶ୍ରୀ ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଗସ୍ତ କରି ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଥମେ ବ୍ରହ୍ମପୁର ଏବଂ ପରେ ନବରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମଧ୍ୟ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଦଳର ପ୍ରଚାର କାର୍ଯ୍ୟରେ ଭାଗ ନେବେ। ସୂଚନା ଅନୁସାରେ ରାହୁଲ ଗାନ୍ଧୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସତ୍ୟଭାମାପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେବେ। ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲାରେ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର 3 ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ସହ ରୋଡ୍ ଶୋ ମାଧ୍ୟମରେ ଦଳର ଜନକଲ୍ୟାଣକାରୀ ଯୋଜନାକୁ ଦଳୀୟ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ତାଙ୍କ ଦଳକୁ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି। ଗଞ୍ଜାମ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ସମ୍ଭାଦଦାତା ବିଭୂତି ଭୂଷଣ ତ୍ରିପାଠୀଙ୍କ ରିପୋର୍ଟ।
ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଛତ୍ରପୁର ଦିଗପହଣ୍ଡି ଏବଂ ଚିକିଟି ବିଧାନସଭା ଆସନ ନିମନ୍ତେ ତିନି ପ୍ରମୁଖ ଦଳ ମନୋନୀତ କରିଥିବା ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଭୋଟରଙ୍କ ନଜର ରହୁଥିବା ଦେଖିବାକୁ ମିଳିଛି। ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ସୁଭାଷ ଚନ୍ଦ୍ର ବେହେରା ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାୟ ରଖିବା ପାଇଁ ଭୋଟରମାନେ ବହୁମାତ୍ରାରେ ଭୋଟ ଦେଇ ବିଜୟ କରିବେ ବୋଲି କହିଛନ୍ତି। ସେହିପରି ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନକଲ୍ୟାଣକାରୀ ବିକାଶମୂଳକ ଯୋଜନାକୁ ପାଥେୟ କରି ଭୋଟରମାନେ ଏଥର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ବିଜୟ କରିବେ ବୋଲି କୃଷ୍ଣ କହିଛନ୍ତି। ଛତ୍ରପୁର ନିର୍ବାଚନ ମଣ୍ଡଳୀ ପୂର୍ବରୁ ସିପିଆଇର ଗଡ଼ ବୋଲି କୁହାଯାଉଥିବା ବେଳେ ଏଥର ଗଡ଼କୁ ବଞ୍ଚାଇବା ପାଇଁ ସିପିଆଇ ପ୍ରାର୍ଥୀ ଗୁରୁନାଥ ପ୍ରଧାନ ତୃଣମୂଳ ସ୍ତରରେ ଭୋଟରଙ୍କୁ ଭେଟି ଜିତିବା ପାଇଁ ପ୍ରୟାସ କରୁଛନ୍ତି। ସେହିପରି ଜାତୀୟ କଂଗ୍ରେସ ଦଳ ଭାଗିରଥୀ ବେହେରାଙ୍କୁ ପ୍ରାର୍ଥୀ କରିଛନ୍ତି। ସେ ମଧ୍ୟ ଜନସାଧାରଣଙ୍କ ପରିବର୍ତ୍ତନର ସ୍ୱର ଉତ୍ତୋଳନ କରି କଂଗ୍ରେସକୁ ଜିତାଇବେ ବୋଲି କହିଛନ୍ତି। ସେ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁତ୍ର ବିପ୍ଳବ ପାତ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେପି ଦଳ ଏଠି ପୂର୍ବତନ ବିଜେଡିର ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଏଠି ଶାଖା ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ହାର ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଗଞ୍ଜାମ ଜିଲ୍ଲାରୁ ବିଭୂତିଭୂଷଣ ତ୍ରିପାଠୀ, ଆକାଶବାଣୀ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ସିନେମାକୁ ଆଜି 88 ବର୍ଷ ପୂରିଛି। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ସୀତା ବିବାହ 1936 ଅପ୍ରେଲ ମାସ 28 ତାରିଖରେ ପୁରୀ ସହରର ଲକ୍ଷ୍ମୀ ଟକିଜ୍ରେ ମୁକ୍ତିଲାଭ କରିଥିଲା। 2000 ପୂର୍ବରୁ ରାଜ୍ୟରେ ପ୍ରାୟ 120 ଅଧିକ ସିନେମା ହଲ୍ ଥିଲା, ହେଲେ 2015 ବେଳକୁ ରାଜ୍ୟର ସିନେମା ହଲ୍ ସଂଖ୍ୟା 85 ହ୍ରାସ ପାଇଥିଲା। ବର୍ତ୍ତମାନ ରାଜ୍ୟରେ ମାତ୍ର 55 ସିନେମା ହଲ୍ରେ ଚଳଚ୍ଚିତ୍ର ପ୍ରଦର୍ଶନ ହେଉଛି। ପୁରୀ ଜିଲ୍ଲାରେ କୌଣସି ଗୋଟିଏ ହେଲେ ସିନେମା ହଲ୍ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। ଯୁଗ ବଦଳିବା ସହ ମନୋରଞ୍ଜନ କ୍ଷେତ୍ରରେ ନୂଆ ନୂଆ କୌଶଳ ଦେଖାଦେଇଛି। ସିନେମା ହଲ୍ ପରିବର୍ତ୍ତେ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ସିନେମା ଦର୍ଶକଙ୍କର ଚାହିଦା ବଢ଼ିଛି। ଓଡ଼ିଆ ସିନେମାକୁ କିପରି ପ୍ରେକ୍ଷାଳୟରେ ଅଧିକ ସୁଯୋଗ ମିଳିବ ସେ ସମ୍ପର୍କରେ ପଦକ୍ଷେପ ନେବା ନିତ୍ୟାନ୍ତ ଜରୁରୀ ବୋଲି ସର୍ବସାଧାରଣରେ ମତ ପ୍ରକାଶ ପାଇଛି। ଆସନ୍ତା ମଇ ମାସ 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡ୍ଭାନ୍ସଡ୍ ପରୀକ୍ଷା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେଉଛି। ଦେଶରେ 250,284 ଜଣ ଛାତ୍ରଛାତ୍ରୀ ଜେଇଇ ଆଡ୍ଭାନ୍ସଡ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଛାତ୍ରଛାତ୍ରୀ ୱେବ୍ସାଇଟ୍ www.jeeadv.ac.inକୁ ଲଗ୍ଇନ୍ କରି ପଞ୍ଜୀକରଣ କରିପାରିବେ। ଆସନ୍ତା ମଇ ମାସ 7 ତାରିଖ ପଞ୍ଜୀକରଣ କରିବାର ଶେଷ ଦିନ ରହିଛି। ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା 55 ନମ୍ଘର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ବାଇକ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ବାଇକ୍ରେ ଥିବା 3 ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଭବିଷ୍ୟନୀତି ପାଣ୍ଠି ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଆସନ୍ତା ମଇ ମାସ 10 ତାରିଖରେ ପେନ୍ସନ୍ ଅଦାଲତ ଆୟୋଜନ କରିବ। ଏହି ପେନ୍ସନ୍ ଅଦାଲତରେ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ପେନ୍ସନ୍ ସମ୍ପର୍କିତ ସମସ୍ୟାଗୁଡ଼ିକର ଶୁଣାଣି ଏବଂ ସମାଧାନ କରାଯିବ। ସକାଳ 11:00 ପେନ୍ସନ୍ ଅଦାଲତ ଆଞ୍ଚଳିକ ଭବିଷ୍ୟନୀତି କାର୍ଯ୍ୟାଳୟ ରାଉରକେଲାଠାରେ ଅନୁଷ୍ଠିତ ହେବ। ଆପତ୍ତି ଅଭିଯୋଗ ଥିଲେ ଆଞ୍ଚଳିକ କାର୍ଯ୍ୟାଳୟକୁ ଫୋନ୍ କରି କିମ୍ବା ପତ୍ର ଲେଖି ମଇ ମାସ 5 ତାରିଖ ପୂର୍ବରୁ ଜଣାଇ ପାରିବେ ବୋଲି କୁହାଯାଇଛି। ମନୁଷ୍ୟର ଜୀବନ ଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ନେଇ ପୃଥିବୀରେ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଉଛି। 2001 ପ୍ରତିବର୍ଷ ଆଜିର ଦିନରେ ପ୍ରାଣୀମାନଙ୍କୁ ସହାନୁଭୂତିମୂଳକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ବାର୍ତ୍ତା ରହିଛି ପ୍ରାଣୀ ଚିକିତ୍ସକମାନେ ହେଉଛନ୍ତି ପ୍ରୟୋଜନୀୟ ସ୍ୱାସ୍ଥ୍ୟକର୍ମୀ। ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗାମୀ 48 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଦିନ ତାପମାତ୍ରା ଆହୁରି 2 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବାଧିକ 41.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରଠାରେ 41.2, କେନ୍ଦୁଝରରେ 40.6, ବାଲେଶ୍ୱରରେ 40.1, ସମ୍ଭଲପୁରରେ 40 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ 4 ଲୋକସଭା ନିର୍ବାଚନ ପାଇଁ 38 ଜଣ ଏବଂ 28 ବିଧାନସଭା ଆସନ ପାଇଁ 266 ଜଣଙ୍କ ପ୍ରାର୍ଥୀପତ୍ର କାଏମ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ଓଡ଼ିଶାରେ କରିବେ ନିର୍ବାଚନୀ ସଭା। ଓଡ଼ିଆ ସିନେମାକୁ ଆଜି ପୁରିଲା 88 ବର୍ଷ। ପ୍ରାଣୀମାନଙ୍କୁ ସହାନୁଭୂତିମୂଳକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି। ଦିନ 1:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ 41.4°C ତାପମାତ୍ରା ରେକର୍ଡ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।